ଆକାଶବାଣୀ ସମ୍ବଲପୁର ଜୁହାର ଆଞ୍ଚଳିକ ଖବର ପଢୁଛନ୍ ସୁପ୍ରୀତି ମିଶ୍ର। ଶ୍ରୀକ୍ଷେତ୍ର ପୁରୀନ ଆଜ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କର ପବିତ୍ର ସ୍ନାନଯାତ୍ରା ହେଉଛି। ଶ୍ରୀମନ୍ଦିର ପରିସରନ ଥିବା ସୁନାକୁଆନୁ 108 କଲସ ପାଇନ୍କେ ଅଭିମନ୍ତ୍ରିତ ଆଉ ସୁବାସିତ କରିକି ମହାପ୍ରଭୁଙ୍କର ଦିବ୍ୟ ସ୍ନାନ କରାଯିବା। ଇତା ଋତୁରୁ ମହାପ୍ରଭୁଙ୍କର ହାତୀ ବେଶ ହେବା, ଏଥିଲାଗି ଆଜ ପହପହନୁ ମଙ୍ଗଳାର୍ପଣ କରାଯିବାର ଋତୁରୁ 5 ବଜେ ଶ୍ରୀଜୀଉମାନଙ୍କର ପହଣ୍ଡି ମୂଲ ହୋଇଛି। ଧାଡ଼ି ପହଣ୍ଡିଥି ପହେଲା ପ୍ରଭୁ ବଳଭଦ୍ର ସ୍ନାନବେଦୀନ ବିଜେ କରିସାରିଥିବାର ବେଳେ ଦେବୀ ସୁଭଦ୍ରାଙ୍କର ପହଣ୍ଡି ମୂଲ ହୋଇଛି। ସ୍ୱତନ୍ତ୍ର ନୀତିକାନ୍ତି ଉତ୍ରୁ ଆଜ ଦିନର 12 ବାଜିକିରି 20 ମିନିଟ୍ ନୁ 1 ବାଜିକିରି 45 ମିନିଟ୍ ଭିତରେ ମହାପ୍ରଭୁଙ୍କର ଦିବ୍ୟ ସ୍ନାନ ହେବା। ଉପରବେଳା 3:30 ବଜେ ଛେରା ପହଁରା, 4:30 ବଜେ ହାତୀବେଶ ଉତ୍ରୁ, ସଞ୍ଜବେଳା 7 ବଜେ ନୁ ରାତି 10 ବଜେ ତକ ସାହାଣ ମେଲା ଦର୍ଶନ ବ୍ୟବସ୍ଥା କରବାର ଲାଗି ନୀତି ନିର୍ଘଣ୍ଟ କରାଯାଇଛି। ରାତି 11:30 ବଜେ ନୁ ବାହୁଡ଼ା ପହଣ୍ଡି କରାଯିବା। ଇ ବାବଦେ ପୁରୀନୁ ପଣ୍ଡିତ ଦୟାନିଧିଙ୍କର ସୂଚନା।
ଜୟ ଜୟ ଶ୍ରୀ ଜଗନ୍ନାଥ। ମହାପ୍ରଭୁଙ୍କର ଦିବ୍ୟ ଭବ୍ୟ ସ୍ନାନ ଯାତ୍ରା ଦେବ ସ୍ନାନ ପୂର୍ଣ୍ଣମୀ, ଏହାକୁ ମଧ୍ୟ ଜ୍ୟେଷ୍ଠୀ ସ୍ନାନ କୁହାଯାଏ, ଏହାକୁ ମଞ୍ଚ ସ୍ନାନ ମଧ୍ୟ କୁହାଯାଏ। ମହାପ୍ରଭୁ ରତ୍ନ ସିଂହାସନରୁ ଆଜି ଓହ୍ଲେଇ ଆସନ୍ତି ପତିତମାନଙ୍କୁ ଦର୍ଶନ ଦେବା ପାଇଁ। ମହାପ୍ରଭୁଙ୍କର ଯାହାଙ୍କର ପାଦ କୋଣରୁ ଗଙ୍ଗା ଆଦି ସମସ୍ତ ତୀର୍ଥମାନେ ବାହାରିଛନ୍ତି, ସେହି ମହାପ୍ରଭୁଙ୍କର 108 ଗରାରେ ଜଳ ସ୍ନାନ ହେବେ। ଜଗନ୍ନାଥ ବଳଭଦ୍ର ସୁଭଦ୍ରା ସୁଦର୍ଶନ ପ୍ରଥମେ ମଙ୍ଗଳାର୍ପଣ ହେବ, ମଙ୍ଗଳାର୍ପଣ ପରେ ମହାପ୍ରଭୁଙ୍କର ପହଣ୍ଡି ବିଜେ ହେବ, ତେଣୁ ମହାପ୍ରଭୁଙ୍କର ସେ ଦିବ୍ୟ ସ୍ନାନ ଯାତ୍ରା, ତାପରେ ଗଜବେଶ ହେବେ ଏବଂ ବିଭିନ୍ନ ନୀତିଗୁଡ଼ିକ ରହିଛି, ତାହା ପର୍ଯ୍ୟାୟକ୍ରମେ ହେବ।
ଶ୍ରୀକ୍ଷେତ୍ର ପୁରୀନ ମହାପ୍ରଭୁଙ୍କର ଏହି ଦିବ୍ୟ ଦର୍ଶନ ଲାଗି ଲାଖ ଲାଖ ଭକ୍ତଙ୍କର ଭିଡ଼ ହୋଇଥିବାରୁ 70 ପ୍ଲାଟୁନ୍ ପୁଲିସ ଫୋର୍ସ ସହିତ 4 ଜଣ ଆରକ୍ଷୀ ଅଧୀକ୍ଷକ ଆର 450 ପୁଲିସ ଅଧିକାରୀ ନିୟୋଜିତ ହୋଇଛନ୍। ଶ୍ରୀମନ୍ଦିର ଭିତରେ 34 ପ୍ଲାଟୁନ୍ ଆଉ ବାହାରେ 24 ପ୍ଲାଟୁନ୍ ପୁଲିସ ଫୋର୍ସ ମୁତୟନ ରହିଥିବାର ପୁରୀ ଆରକ୍ଷୀ ଅଧୀକ୍ଷକ ବିନୀତ ଅଗ୍ରୱାଲ ସୂଚନା ଦେଇଛନ୍। ରାଜ୍ୟପାଳ ଡକ୍ଟର ହରିବାବୁ କମ୍ଭମ୍ପାଟି ଗଲାକାଲ ରାଜ୍ୟ ମହିଳା ଆଉ ଶିଶୁ ପ୍ରତିଷ୍ଠାନ ପରିଦର୍ଶନ କରିକି ମହିଳା ଆଉ କିଶୋରୀମାନଙ୍କ ରକ୍ତହୀନତା ଓ ଛୁଆମାନଙ୍କ ଦୃଷ୍ଟି ସମସ୍ୟା ନିରାକରଣ ଉପରେ ଜୋର ଦେଇଛନ୍। ଏହି ସମସ୍ୟା ଚିନ୍ତାଜନକ ଆଏ ବୋଲି ରାଜ୍ୟପାଳ କହିବାର ସହିତ ଇତା ନିରାକରଣ ଉପରେ ଆଲୋଚନା କରିଛନ୍। ସେନ୍ତା ଛାତ୍ରଛାତ୍ରୀମାନଙ୍କର ଆଖିର ସମସ୍ୟା ଚିହ୍ନବାର ଲାଗି ଫି ସ୍କୁଲ୍ନୁ କମ୍ସେ କମ୍ ଜଣେ ଲେଖା ଶିକ୍ଷକଙ୍କୁ ମୌଳିକ ତାଲିମ ଦେବାରକେ ରାଜ୍ୟପାଳ ଜୋର ଦେଇଛନ୍। ରାଜ୍ୟ ସରକାରଙ୍କର 11 ବର୍ଷ ପୂର୍ତ୍ତି ଅବସରରେ ଭୁବନେଶ୍ୱର ଇଡ୍କୋ ପ୍ରଦର୍ଶନୀ ପଡ଼ିଆଠାରେ ଆଜିଠାନୁ ରାଜ୍ୟ ହସ୍ତତନ୍ତ ବୟନଶିଳ୍ପ ବିଭାଗ ତରଫୁ ରାଜ୍ୟସ୍ତରୀୟ ବିକାଶ ମେଳା 2025 କାର୍ଯ୍ୟକ୍ରମ ମୂଲ ହେବା। ଜୁନ୍ 18 ତକ ହେବାରକେ ଥିବା ଏହି କାର୍ଯ୍ୟକ୍ରମ ଆଜି ଉପରବେଳା ମୂଲ ହେବା। କାର୍ଯ୍ୟକ୍ରମଟି ଭିନ୍ ଭିନ୍ ବିଭାଗର ସଫଳତାକେ ପ୍ରଦର୍ଶନ କରାଯିବାର ସହିତ ଦରବମାନଙ୍କର ଘିନାବିକା, ଓଡ଼ିଆ ଖାଇବା ଦରବର ପ୍ରଦର୍ଶନ ଆଉ ସାଂସ୍କୃତିକ କାର୍ଯ୍ୟକ୍ରମ ହେବା। ଖୋର୍ଦ୍ଧା ବଲାଙ୍ଗୀର ରେଲ ପ୍ରକଳ୍ପର ପୁରୁଣା କଟକ ଷ୍ଟେସନ୍କେ ଖୁବ୍ ଜଲ୍ଦି 3 ନୂଆ ଟ୍ରେନ୍ ଚଳାଚଳ କରବା। ସେଥିର୍ ଭିତରୁ ଗୋଟେ ଏକ୍ସପ୍ରେସ୍ ଟ୍ରେନ୍ ଆଉ 2 ପାସେଞ୍ଜର ଟ୍ରେନ୍ ରହିବା ବୋଲି ଗଲାକାଲ ଖୋର୍ଦ୍ଧା ବଲାଙ୍ଗୀର ରେଲ ପ୍ରକଳ୍ପର ସୁବର୍ଣ୍ଣପୁର ପୁରୁଣା କଟକ ରେଲ ସେକ୍ସନ୍ର ନିର୍ମାଣ କାମକେ ପୂର୍ବତର ରେଳବାଇ ମହାପ୍ରବନ୍ଧକ ପରମେଶ୍ୱର ଫୁଙ୍କୱାଲ ନିରୀକ୍ଷଣ କରିକି କହିଛନ୍। ଇତାର ସହିତ ଧାରି ସମୟ ଭିତରେ ପ୍ରକଳ୍ପ କାମ ସାରବାରକେ ଶ୍ରୀ ଫୁଙ୍କୱାଲ ବିଭାଗୀୟ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍। ରାଜ୍ୟ ସରକାର ଓଡ଼ିଶା ଉନ୍ନୟନ କର୍ତ୍ତୃପକ୍ଷ ଯୋଜନା ଆଉ କୋଠାବାଡ଼ି ମାନକ ଆଇନ 2025କେ ନେଇକରି ଗଲାକାଲି ବିଜ୍ଞପ୍ତି ଜାରି କରିଛନ୍। ନୂଆ ନିୟମ ଅନୁସାରେ ବିନା ଅନୁମୋଦନ 500 ବର୍ଗମିଟର ତକ ଜମିକେ ଥରେ ବିକ୍ରି କରିହେବା। ଜମିର ଏକାଧିକ ମାଲିକ ଥିଲେ ବି କିଛି ସମସ୍ୟା ନାହିଁ ହୁଏ, ମାତ୍ର ଜମି କେନ୍ସି ରିଏଲ ଇଷ୍ଟେଟ୍ ବେପାର ଥି ବ୍ୟବହାର ନାହିଁ କରାଯାଇପାରେ ବୋଲି ଗୃହ ଓ ନଗର ଉନ୍ନୟନ ବିଭାଗ ତରଫ ବାହାରିଥିବା ବିଜ୍ଞପ୍ତି କୁହାଯାଇଛି। 70 ବର୍ଷ ବୟସର ଲୋକଙ୍କୁ ଆୟୁଷ୍ମାନ ବୟୋବନ୍ଦନା ଯୋଜନାଥି ପଞ୍ଜୀକରଣ କରବାର ଲାଗି ଇ ମାସର 12 ରାଜ୍ୟ ବିକାଶ ବାହନ ଯାତ୍ରାର ଶୁଭାରମ୍ଭ ହେବା। ବରିଷ୍ଠ ନାଗରିକମାନେ କେନ୍ତାକରି ସହଜ ଉପେଥି ନିଜ ନାଁ ପଞ୍ଜୀକରଣ କରିପାରିବେ ସେ ଦିଗେ ଆବଶ୍ୟକ ପଦକ୍ଷେପ ନେବାରକେ ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ତରଫ ସବୁ ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀମାନଙ୍କୁ ଚିଠି ଲେଖାଯାଇଛି। ଇ ବାବଦେ ବରିଷ୍ଠ ନାଗରିକମାନଙ୍କୁ ସୂଚନା ଦେବା ଲାଗି ଗ୍ରାମ ପଞ୍ଚାୟତ, ମ୍ୟୁନିସିପାଲିଟି ଆଉ ଏନ୍ଏସି ସ୍ତରଥି ଆବଶ୍ୟକ ଯୋଜନା ତିଆରି କରବାରକେ ଚିଠି ନିର୍ଦ୍ଦେଶ ଦିଆଯାଇଛି। ବୌଦ୍ଧ ଯୋଗୀନ୍ଦ୍ର ଦେବ ଉଚ୍ଚ ବିଦ୍ୟାଳୟଠାରେ ଭିଜନ ଓଡ଼ିଶା 2036 ଆଉ ବିକଶିତ ଓଡ଼ିଶା 2047 ବିଷୟଥି ଜିଲ୍ଲାସ୍ତରୀୟ ପ୍ରତିଯୋଗିତା ହୋଇଯାଇଛି। ଜିଲ୍ଲାର ଭିନ୍ ଭିନ୍ ହାଇସ୍କୁଲର ଛାତ୍ରଛାତ୍ରୀମାନେ ଏଥି ଭାଗ ନେଇଥିଲେ। ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ ଚୂଡ଼ାମଣି ବାରିକ କାର୍ଯ୍ୟକ୍ରମକେ ଉଦ୍ଘାଟନ କରିକି ଓଡ଼ିଶା ସ୍ୱତନ୍ତ୍ର ପ୍ରଦେଶ ମାନ୍ୟତା ପାଇବାର 100 ବର୍ଷ ପୂର୍ତ୍ତି ଅବସରରେ ଆମେ ଦେଖୁଥିବା ସପନ ବାବଦେ ବୁଝାଇଥିଲେ। ଦକ୍ଷିଣ ପୂର୍ବ ଆଉ ତାର ଆଖରପାଖର ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗରନ ବନିଥିବା ଘୂର୍ଣ୍ଣିବଳୟ ଆଗକେ ଲଘୁଚାପଟି ବଦଳିପାରେ ବୋଲି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ଅନୁମାନ କରିଛି। ଏତାର ପ୍ରଭାବଟି ଆଇବା 24 ଘଣ୍ଟା ଭିତରେ ରାଜ୍ୟର କେତେଟା ଜାଗାନ ଘଡ଼ଘଡ଼ି ସହିତ ହାଲକାନୁ ମଧ୍ୟମ ଧରଣର ବର୍ଷା ହୋଇପାରେ। ଏଚ୍ଡିର ଆଞ୍ଚଳିକ ଖବର ଇନ ଶେଷ ହେଲା। ଆରବଲର ଆଞ୍ଚଳିକ ଖବର ଶୁଣିପାରିବେ ରାତି 7:02।